आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଏକ ଶକ୍ତିଶାଳୀ ଏବଂ ସ୍ଥିର ସରକାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦଳର ନିର୍ବାଚନୀ ଇସ୍ତାହାର ଯୁବଶକ୍ତି, ନାରୀଶକ୍ତି, କୃଷକ ଓ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ। ବିଜେପିର ସଂକଳ୍ପପତ୍ରକୁ ଆର୍ଜେଡି ଓ ଆପ୍ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଆଗାମୀ ନିର୍ବାଚନରେ 37 ଜଣ ଶତାୟୁ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ରାଜସ୍ଥାନର ସିକର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଆଜି 7 ଜଣ ପ୍ରାଣ ହରାଇଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଏକ ଶକ୍ତିଶାଳୀ ଏବଂ ସ୍ଥିର ସରକାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ଏବଂ ଉତ୍ତେଜନା ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି। ଭାରତୀୟ ଜନତା ପାର୍ଟିର ସଂକଳ୍ପପତ୍ର ଜାରି କରିବା ସମୟରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହି ସଂକଟଜନକ ପରିସ୍ଥିତିରେ ସେହି ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଭାରତୀୟମାନଙ୍କର ନିରାପତ୍ତାକୁ ତାଙ୍କ ସରକାର ଅଗ୍ରାଧିକାର ଦେଉଛନ୍ତି। ସେ କହିଛନ୍ତି ଏହି ସମୟରେ ପୂର୍ଣ୍ଣ ବହୁମତ ସହ ଏକ ଶକ୍ତିଶାଳୀ ଏବଂ ସ୍ଥିର ସରକାରର ଆବଶ୍ୟକତା ରହିଛି। ଗତକାଲି ଇରାନ ଇସ୍ରାଏଲ୍ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ବିବୃତ୍ତି ଆସିଥିଲା। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦଳର ନିର୍ବାଚନୀ ଇସ୍ତାହାର ଯୁବଶକ୍ତି, ନାରୀଶକ୍ତି, କୃଷକ ଓ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ। ସାମାଜିକ, ଭୌତିକ ଓ ଡିଜିଟାଲ୍ ମୌଳିକ ଢାଞ୍ଚାର ବଳିଷ୍ଠ ସମ୍ପ୍ରସାରଣ ତାଙ୍କ ଦଳର ପ୍ରମୁଖ ପ୍ରାଥମିକତା ରହିଛି। ମଧ୍ୟପ୍ରଦେଶର ନର୍ମଦାପୁରମ୍ ଜିଲ୍ଲାର ପିପାରିଆଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ପରବର୍ତ୍ତୀ 5 ବର୍ଷ ପର୍ଯ୍ୟନ୍ତ ସରକାରଙ୍କର ସମସ୍ତ ଯୋଜନା ଚାଲୁ ରହିବ। ଆଜି ବାବାସାହେବ ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ଶ୍ରୀ ମୋଦି କହିଛନ୍ତି ଭାରତୀୟ ଜନତା ପାର୍ଟି ଆଧୁନିକ ଭାରତ ନିର୍ମାଣ କ୍ଷେତ୍ରରେ ତାଙ୍କର ଅବଦାନକୁ ନୂଆ ପରିଚୟ ଦେଇଛି। ଡିଜିଟାଲ୍ ପେମେଣ୍ଟ ଯୋଜନାଗୁଡ଼ିକରେ ଲୋକମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ ଭୀମ୍ ୟୁପିଆଇର ବ୍ୟବହାର କରୁଛନ୍ତି, ଯାହାକି ବାବା ସାହେବଙ୍କ ନାମରେ ନାମିତ। ଶ୍ରୀ ମୋଦି କହିଛନ୍ତି ଏହା ହେଉଛି ବାବା ସାହେବଙ୍କର ସମ୍ଭିଧାନ, ଯେଉଁଥିପାଇଁ ଆଜି ଦେଶର ରାଷ୍ଟ୍ରପତି ଏକ ଜନଜାତି ପରିବାରର ଝିଅ। ସେ କହିଛନ୍ତି ବିଜେପି ସରକାର ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଜନଜାତି ଗୌରବ ଦିବସ ଭାବେ ଘୋଷଣା କରିଛି। ଉତ୍ତରାଖଣ୍ଡରେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ସେଠାରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଆଞ୍ଚଳିକ ଦଳ ଏବଂ ପ୍ରମୁଖ ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଯୋଗୀ ଆଦିତ୍ୟନାଥ ଆଜି ଉତ୍ତରାଖଣ୍ଡର ପାଉରୀ ଜିଲ୍ଲା ଅନ୍ତର୍ଗତ ଶ୍ରୀନଗର ଗରୱାଲ୍ଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଦେଶରେ ଗତ ଦଶନ୍ଧି ଧରି ହୋଇଥିବା ବିକାଶ ଓ ରୂପାନ୍ତରଣର ଅବତାରଣା କରିଛନ୍ତି। ଦେଶରେ ଆଭ୍ୟନ୍ତରୀଣ ନିରାପତ୍ତା ବଜାୟ ରଖିବାରେ କେନ୍ଦ୍ର ସରକାରଙ୍କର ଭୂମିକା ଉପରେ ସେ କହିଛନ୍ତି ବିଜେପି ସରକାର ତା'ର 10 ବର୍ଷ ଶାସନ କାଳରେ ଦେଶରୁ ନକ୍ସଲମାନଙ୍କ ମୂଳୋତ୍ପାଟନ ପାଇଁ ପଦକ୍ଷେପ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ଆର୍ଥିକ ଅନଗ୍ରସର ସମ୍ପ୍ରଦାୟ ତଥା ଗରିବମାନଙ୍କର ବିକାଶ ପାଇଁ ନିଆଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଦଳର ସଂକଳ୍ପପତ୍ର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଏହି ପତ୍ର ଯୁବବର୍ଗ, ମହିଳା, କୃଷକ ଏବଂ ଆର୍ଥିକ ଅନଗ୍ରସରମାନଙ୍କର ଆବଶ୍ୟକତାକୁ ପ୍ରାଥମିକତା ଦେବା ପାଇଁ ଉତ୍ସର୍ଗୀକୃତ। ଆର୍ଜେଡି ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିଜେପିର ସଂକଳ୍ପପତ୍ରକୁ ସମାଲୋଚନା କରି କହିଛନ୍ତି ଏହି ସଂକଳ୍ପପତ୍ରରେ ଯୁବବର୍ଗ, କୃଷକ ତଥା ନିଯୁକ୍ତି ବିଷୟରେ କିଛି ଉଲ୍ଲେଖ ନାହିଁ କିମ୍ବା ବିହାର ଭଳି ଗରିବ ରାଜ୍ୟର ବିକାଶ ପାଇଁ କୌଣସି ଯୋଜନା ନାହିଁ। ସେ କହିଛନ୍ତି ବିଗତ 10 ବର୍ଷରେ ବିଜେପିର ଯୋଜନା ଓ କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ଆପ୍ ନେତା ତଥା ଦିଲ୍ଲୀ ମନ୍ତ୍ରୀ ଆତିଶୀ ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାରକୁ ଜୁମୁଲା ପତ୍ର ବୋଲି କହି ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଦଳ 10 ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ତା'ର ପ୍ରତିଶ୍ରତି ପୂରଣ କରିପାରିନାହିଁ। ସେ କହିଛନ୍ତି ପ୍ରତିବର୍ଷ 2 କୋଟି ନିଯୁକ୍ତିର ପ୍ରତିଶ୍ରତି ପରେ ମଧ୍ୟ ଆଜି ଦେଶର ଇତିହାସରେ ବେକାରୀ ହାର ସର୍ବାଧିକ ରହିଛି। ସମଗ୍ର ଦେଶରେ ଆୟୁଷ୍ମାନ ଭାରତ ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ ଦିଲ୍ଲୀର ସ୍ୱାସ୍ଥ୍ୟ ବଜେଟ୍ଠାରୁ ମଧ୍ୟ କମ୍ ବୋଲି ସେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣ ଏବଂ ସେମାନଙ୍କର ସମସ୍ୟାଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି। ସେ କହିଛନ୍ତି ସେ ଅଖଣ୍ଡ କ୍ଷମତା ଉପଭୋଗ କରୁଛନ୍ତି ଏବଂ ତାଙ୍କ ଅନୁଗତ ନେତାମାନେ ତାଙ୍କୁ ସତ କହିବାକୁ ଭୟ କରୁଛନ୍ତି। ରାଜସ୍ଥାନର ଜାଲୋରଠାରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେଇ ସେ କହିଛନ୍ତି ମୁଦ୍ରାସ୍କୀତି ହେଉଛି ଲୋକମାନଙ୍କର ମୁଖ୍ୟ ସମସ୍ୟା, କିନ୍ତୁ ଏକଥା ଶୁଣିବାକୁ କେହି ପ୍ରସ୍ତୁତ ନୁହନ୍ତି। ଭାରତୀୟ ଜନତା ପାର୍ଟି ଦୁର୍ନୀତି ବିରୋଧରେ ଲଢୁନାହିଁ, ବରଂ ବିରୋଧୀମାନଙ୍କୁ ପ୍ରତାରିତ କରୁଥିବାର ସେ ଦୋଷାରୋପ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କଲେ ଛତିଶଗଡ଼ ନକ୍ସଲ କବଳରୁ ମୁକ୍ତ ହେବ ବୋଲି ଆଶ୍ୱାସନା ଦେଇଛନ୍ତି। ଛତିଶଗଡ଼ର ରାଜନନ୍ଦଗାଁ ଲୋକସଭା ନିର୍ବାଚନ ମଣ୍ଡଳୀର ଖଇରାଗଡ଼ଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ତାଙ୍କ ସରକାରର ଗତ ଦଶନ୍ଧି ଧରି ଦେଶରୁ ନକ୍ସଲ ବିଲୋପ କ୍ଷେତ୍ରରେ ପଦକ୍ଷେପର ଉଲ୍ଲେଖ କରିଥିଲେ। ତାଙ୍କ ସରକାର ଛତିଶଗଡ଼ରୁ ମଧ୍ୟ ନକ୍ସଲବାଦକୁ ଲୋପ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଛତିଶଗଡ଼ର ପୂର୍ବତନ କଂଗ୍ରେସ ସରକାରକୁ ସମାଲୋଚନା କରିଥିଲେ। ନକ୍ସଲ ଦମନ କ୍ଷେତ୍ରରେ କଂଗ୍ରେସ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିବାର ସେ ଅଭିଯୋଗ କରିଥିଲେ। ଗତ ଚାରିମାସରେ 56 ଜଣ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ସହ 150 ଜଣ ସକ୍ରିୟ ମାଓବାଦୀଙ୍କୁ ଗିରଫ କରାଯାଇଥିବାର ସେ କହିଥିଲେ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆଶ୍ୱାସନା ଦେଇ କହିଛନ୍ତି ଦେଶରେ ସଂରକ୍ଷଣ ସବୁବେଳେ ରହିବ ଏବଂ ତାଙ୍କ ଦଳ ଏହାକୁ ବିଲୋପ ହେବାକୁ ଦେବ ନାହିଁ। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ସାକୋଲିଠାରେ ବାବା ସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି ତାଙ୍କ ସରକାର ଆତଙ୍କବାଦ ଓ ନକ୍ସଲବାଦର ପ୍ରାୟ ମୂଳୋତ୍ପାଟନ କରିବା ସହ ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରିଛି। ସେ ପୁଣି କହିଛନ୍ତି ତାଙ୍କ ସରକାର ଗରିବମାନଙ୍କର ଜୀବନ ଧାରଣର ମାନରେ ଉନ୍ନତି ଆଣିବା ସହ ମହିଳା ଓ କୃଷକମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଛି। ଏହି ଅବସରରେ ସେ ଭୋଟରମାନଙ୍କୁ ବିଜେପି ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବା ପାଇଁ ଅନୁରୋଧ କରିଥିଲେ। ଆଗାମୀ ନିର୍ବାଚନରେ 37 ଜଣ ସତାୟୁ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଥିବାବେଳେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲା ଏହି କ୍ଷେତ୍ରରେ ଇତିହାସ ସୃଷ୍ଟି କରିବ। ସେହି ଜିଲ୍ଲାରେ 100 ବର୍ଷରୁ ଉର୍ଦ୍ଧ 37 ଜଣ ମତଦାତା ରହିଛନ୍ତି ଓ ଆସନ୍ତା ନିର୍ବାଚନରେ ସେମାନେ ଭୋଟ୍ ଦେବାକୁ ପ୍ରସ୍ତୁତ ଅଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେମାନେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଆସିବା ପାଇଁ ପାଲିଙ୍କିର ବ୍ୟବସ୍ଥା ହୋଇଛି। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବୟୋଜ୍ୟେଷ୍ଠ ଲୋକମାନଙ୍କ ପାଇଁ ଘରୁ ମତଦାନ କରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ସେହି ମତଦାତାମାନେ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେଠାରେ ଚଳିତ ମାସ 19 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଉଦ୍ଧମପୁର ଡୋଡା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ। ସେଠାରେ ବର୍ତ୍ତମାନର ବିଜେପି ଲୋକସଭା ସାଂସଦ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ପୂର୍ବରୁ 2 ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଚୌଧୁରୀ ଲାଲ ସିଂଙ୍କ ମଧ୍ୟରେ ଦୁଇମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ଦଳର ନିର୍ବାଚନୀ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଗୋଟିଏ କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ 2 ଜଣ ଶିଶୁ ଓ 3 ଜଣ ମହିଳାଙ୍କ ସମେତ ମୋଟ 7 ଜଣ ପ୍ରାଣ ହରାଇଛନ୍ତି। କାର୍ରେ ଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ମିରଟ ନିବାସୀ ବୋଲି ପୁଲିସ୍ କହିଛି। ସେମାନେ ସଲାସର ବାଲାଜୀ ମନ୍ଦିରରୁ ହିସାରକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କାର୍ରେ ନିଆଁ ଲାଗିଯିବାରୁ ସେହି ଯାତ୍ରୀମାନେ କାର୍ର ଦ୍ୱାର ଖୋଲି ନ ପାରିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁଲିସ୍ ସେମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି। କାନାଡାର ଟରଣ୍ଟୋରେ ଖେଳାଯାଉଥିବା ଏଫ୍ଆଇଡିଇ କ୍ୟାଣ୍ଡିଡେଟ୍ସ 2024 ଚେସ୍ ପ୍ରତିଯୋଗିତାରେ ଭାରତର 17 ବର୍ଷୀୟ ଗ୍ରାଣ୍ଡମାଷ୍ଟର ଡି ଗୁପେଶ ସ୍ୱଦେଶ ଖେଳାଳି ବିଦିତ ଗୁଜରାଟିଙ୍କୁ 8ମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଗୁପେଶ 5 ପଏଣ୍ଟ ପାଇ ପୁରୁଷ ପଏଣ୍ଟ ଟେବୁଲ୍ରେ ରୁଷର ଇୟାନ୍ ନେପୋମିଆଚିକ୍ଙ୍କ ସହ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି। ଆଉ ଜଣେ ଭାରତୀୟ ଖେଳାଳି ଆର୍ ପ୍ରଜ୍ଞାନନ୍ଦା 4.5 ପଏଣ୍ଟ ସହ ଆମେରିକାର ହିକାରୁ ନାକାବରାଙ୍କ ସହ ଯୁଗ୍ମ ଭାବେ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ଅଛନ୍ତି। ଆଇପିଏଲ୍ କ୍ରିକେଟ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 8 ୱିକେଟ୍ରେ ପରାସ୍ତ କରିଛି। 162 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦଳ 15 ଓଭର 4ଟି ବଲ୍ରେ 2 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା। ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 161 ରନ୍ ସଂଗ୍ରହ କରିଥିଲା। ଆଉ କିଛି ସମୟ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ନେପାଳର ବିଭିନ୍ନ ସଂଗଠନକୁ ଭାରତ ସ୍ୱାସ୍ଥ୍ୟସେବା ଓ ଶିକ୍ଷାର ବିକାଶ ନିମନ୍ତେ ଆଜି 35 ଆମ୍ବୁଲାନ୍ସ ଓ 66 ସ୍କୁଲ ବସ୍ ପ୍ରଦାନ କରିଛି। ଭାରତୀୟ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳର ଅର୍ଥମନ୍ତ୍ରୀ ବର୍ଷା ମନପୁନ୍ଙ୍କୁ ଏହି ଯାନଗୁଡ଼ିକ ହସ୍ତାନ୍ତର କରିଛନ୍ତି। ଆଜି ପ୍ରଦାନ କରାଯାଇଥିବା 101 ଗାଡ଼ି ମଧ୍ୟରୁ 2 ଆମ୍ବୁଲାନ୍ସ ଜଜରକୋଟ୍ ଓ ପଶ୍ଚିମ ରୁକୁମ୍ ଜିଲ୍ଲାର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ହସ୍ତାନ୍ତର କରାଯାଇଛି। ନେପାଳରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବିକାଶ ନିମନ୍ତେ ଗତ 3 ଦଶନ୍ଧି ଧରି ଭାରତ ସରକାର ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ଆମ୍ବୁଲାନ୍ସ ଓ ସ୍କୁଲ ବସ୍ ପ୍ରଦାନ କରିଆସୁଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଏକ ଶକ୍ତିଶାଳୀ ଏବଂ ସ୍ଥିର ସରକାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦଳର ନିର୍ବାଚନୀ ଇସ୍ତାହାର ଯୁବଶକ୍ତି ନାରୀଶକ୍ତି କୃଷକ ଓ ଗରିବମାନଙ୍କ ପାଇଁ ଉତ୍ସର୍ଗୀକୃତ। ବିଜେପିର ସଂକଳ୍ପ ପତ୍ରକୁ ଆର୍ଜେଡି ଓ ଆପ୍ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଆଗାମୀ ନିର୍ବାଚନରେ 37 ଜଣ ଶତାୟୀ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ରାଜସ୍ଥାନର ସିକର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଆଜି 7 ଜଣ ପ୍ରାଣ ପାଇଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମ୍ରେ ଚେନ୍ନାଇ ସୁପରକିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେଲା।